ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଭାୟା ବହେନଙ୍କ ଭିତରେ ସ୍ନେହ ଓ ବନ୍ଧନର ପରବ ରାକ୍ଷୀ ପୁନି ଆଜି ପାଳନ କରାଯାଉଛି। ବହେନମାନେ ଭାଇମାନଙ୍କର ମଙ୍ଗଲ ମନାସି କରି ତାଙ୍କର ହାତେ ରାକ୍ଷୀ ବାନ୍ଧସନ୍। ଇତାର ଛଡ଼ା ଗାଁ ଗହଲିନ ଗହାପୁନି ଅବସରରେ ଗାଈଗୋରୁଙ୍କର ପୂଜା ଅର୍ଚ୍ଚନା କରାଯାଉଛି। ସେନ୍ତା ଆଜ୍ ପ୍ରଭୁ ଶ୍ରୀବଳଭଦ୍ରଙ୍କର ଜନ୍ମଦିନ। ପୁରୀ ଶ୍ରୀମନ୍ଦିରନ ଆଜି ଗହାପୁନି ଆଉ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମୋତ୍ସବ ଲାଗି ନୀତି ଧାରିଜ କରାଯାଇଛି। ଦେବୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହାତେ ରାକ୍ଷୀ ବାନ୍ଧବେ। ପ୍ରଭୁ ଶ୍ରୀବଳଭଦ୍ର ଆର୍ ଶ୍ରୀଜଗନ୍ନାଥଙ୍କୁ ଦୁଇଟା ଲେଖା ରାକ୍ଷୀ ଆର୍ ଦୁଇଟା ଲେଖା ଗୁଆମାଳ ପିନ୍ଧାଯିବା। ମହାପ୍ରଭୁ ଶ୍ରୀଜଗନ୍ନାଥ ହଲଦିଆର ଲାଲ ରଙ୍ଗ ଆଉ ବଳଭଦ୍ର ବାଇଗଣିଆ ନିଲିଆ ରଙ୍ଗର ଗୁଆମାଳ ପିନ୍ଧବେ। ସମ୍ବଲପୁରର ଶ୍ରୀ ଶ୍ରୀ ବରମ୍ପରା ମନ୍ଦିର ସହିତ ଅଲଗା ଗୁଡ଼ି ଆର୍ ମଠମାନଙ୍କେ ଭିଲ୍ ଆଜି ସକାଳୁ ଏଥିଲାଗି ଭକ୍ତମାନଙ୍କର ଭିଡ଼ ଦେଖବାର୍କେ ମିଳିଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗେ ରାକ୍ଷୀ ପୂର୍ଣ୍ଣି ପାଳନ କରବାର୍ ଲାଗି ରାଜ୍ୟର ଭିନ୍ ଭିନ୍ ସରକାରୀ ଆଉ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର 25 ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ଯାଇଛନ୍। ଆଜି ସକାଳ ବେଳା 10:30 ରାଷ୍ଟ୍ରପତି ଭବନର ରାକ୍ଷୀ ପୂର୍ଣ୍ଣି ଉତ୍ସବ ପାଳନ କରାଯିବା। ଉତ୍ସବ ପାଳନ ଉତ୍ତରୁ ରାଷ୍ଟ୍ରପତିଙ୍କ ସାଙ୍ଗେ ଛାତ୍ରଛାତ୍ରୀମାନଙ୍କର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଭିଲ୍ ଆୟୋଜନ କରାଯାଇଛି। ଏହି ସାକ୍ଷାତକାର ଜରିଆରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କରିବେ। ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାହସ୍ତି 25 ଜଣ ଛାତ୍ରଛାତ୍ରୀଙ୍କ ସାଙ୍ଗେ 5 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ ନୋଡାଲ ଅଧିକାରୀ ନୂଆଦିଲ୍ଲୀ ଯାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗହ୍ମାପୁନି ଆର୍ ପ୍ରଭୁ ବଳଦେବଙ୍କର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଆର୍ ଶୁଭେଚ୍ଛା ଜଣାଇଛନ୍। ଗୋଟିଏ ବାର୍ତ୍ତାଥି ମୁଖ୍ୟମନ୍ତ୍ରୀ ଗହ୍ମାପୁନି ସାମାଜିକ ଆଉ ସାଂସ୍କୃତିକ ପରମ୍ପରାର ବାର୍ତ୍ତାବହ ବୋଲି କହିଛନ୍। ଏହି ଅବସରରେ ଗୋପୂଜା କରାଯାଇସି, ଯେନ୍ଟାକି ମାନବ ସମାଜ ଲାଗି ଗୋଜାତିର ଅବଦାନକେ ବିଷୟକେ ସୋର ପକାଶି। ରାଜ୍ୟର ମାର୍କେଟ ୟାର୍ଡମାନଙ୍କେ ଧାନ ବିକ୍ରି ଲାଗି ଚାଷୀମାନଙ୍କର ନାଁ ପଞ୍ଜୀକରଣ ସମୟକେ ଆବା 22 ତକ ବଢ଼ାଯାଇଛି। ଏତାର ସହିତ ଫର୍ମ ଡିଜିଟାଇଜେସନ୍ କରବାର ଶେଷ ଦିନ ଆବା 28 ତକ ରହିଛି। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫ 2024-25 ଧାନ ଘିନା ଲାଗି କୃଷକ ପଞ୍ଜୀକରଣ ସମୟ ବଢ଼ାଯାଇଥିବାର ବିଷୟ ସାମାଜିକ ଗଣମାଧ୍ୟମଟି ସୂଚନା ଦିଆଯାଇଛି। ରାଜ୍ୟ ବିଏଡ୍ ଥି ପହିଲା କ୍ଷେପେ 80% ଛାତ୍ରଛାତ୍ରୀ ନାଁ ଲେଖିଛନ୍। ବିଏଡ୍ ଥି 83% ସିଟ୍ ପୂରା ହୋଇଥିବାର ବେଳେ ଏମ୍ଏଡ୍ ଥି 55% ସିଟ୍ ପୂରା ହୋଇଛି। ଇନୁ ଜନି ଦିଆଯାଇପାରେ ଯେ 2 ଖେପ୍ ମେଧା ତାଲିକା ଏବେ 24 ଦିନ ବାହାରବା। ଏଥି ନାଁ ଲେଖା ଲାଗି ବଛା ହୋଇଥିବା ଛାତ୍ରଛାତ୍ରୀମାନେ 24-28 ଭିତରେ ସାମ୍ସ ପୋର୍ଟାଲ ଜରିଆ ଅନ୍ଲାଇନ୍ ପେମେଣ୍ଟ କରିପାରିବେ। 27-29 ଭିତରେ ନାଁ ଲେଖା ହେବା। ସେନ୍ତା ସେପ୍ଟେମ୍ବର 5 ଦିନ 3 ଖେପ୍ ନାଁ ଲେଖା ଲାଗି ମେଧା ତାଲିକା ବାହାରବା। ସ୍ୱଭାବକବି ଗଙ୍ଗାଧର ମେହେରକର ଆଜି ଜନ୍ମଦିନ। 1862 ଶ୍ରାବଣ ପୁନି ଦିନ ଇ ଜଗଜନ୍ମା କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିନ ଜନ୍ମ ହୋଇଥିଲେ। ଆଲୋକ ଆଉ ଅମୃତର କବି କୁହାଯାଉଥିବାର ଗଙ୍ଗାଧର ମେହେରକର ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କିଚକବଧ ଆର୍ ଅର୍ଘ୍ୟଥାଳି କବିତା ଗ୍ରନ୍ଥ ତାଙ୍କର ସାରସ୍ୱତ ସାଧନାର ଅମର ସୃଷ୍ଟିଆଏ। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଜି ତାଙ୍କର ଜୟନ୍ତୀ ପାଳନ କରାଯାଉଛି। ତାଙ୍କର ଜନ୍ମସ୍ଥାନ ବରଗଡ଼ ଜିଲ୍ଲାର ବରପାଲି ସହିତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଉ ଭିନ୍ ଭିନ୍ ଜାଗାନୁ ସ୍ୱତନ୍ତ୍ର ଉତ୍ସବ ସମାରୋହ ଆୟୋଜନ କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନଙ୍କ ଭିତରେ ଅଦଲ ବଦଲ କରାଯାଇଛି। 12 ଉପଖଣ୍ଡ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀ ଭାବେ ପଦୋନ୍ନତି ଦିଆଯାଇଛି। ରାଜ୍ୟ ଗଲାକାଲି ଚଡ଼କ ମାରିକରି ଆଉ 7 ଜୀବନ ଯାଇଛି। ଏଟାକେ ମିଶାଇକରି ଗଲା 2 ଭିତରେ ରାଜ୍ୟ ଚଡ଼କ ମରାଥି ମୃତ୍ୟୁ ସଂଖ୍ୟା 17 ହୋଇଛି। ସିଆଡ଼େ ଗଲା କେତେଦିନ ହେଲା ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମରାଥି ଲୁକର ଜୀବନ ଯାଉଥିବାରୁ ଚଡ଼କ ମରା ସମୟଥି ନିଜକୁ ସୁରକ୍ଷିତ ରଖବାରକେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫ ଲୋକମାନଙ୍କୁ ନିବେଦନ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫ ଜାରି ପ୍ରେସ୍ ଇସ୍ତେହାରଥି ଚଡ଼କ ମାରୁଥିବାର ସମୟଥି ଘର ବାହାରେ ଥିଲେ ଯେତ୍କି ଜଲ୍ଦି ପାରିବେ ଲୁଇଁ ଯାଇକରି ଆଣ୍ଠୁ ବଙ୍କା କରି ଆଗ୍କେ ଝୁଲିକରି ବସବାରକେ ପରାମର୍ଶ ଦିଆଯାଇଛି। କେତେବେଳେ ଭିଲ୍ ଭୂଇଁତି ଚିତ୍ ହୋଇକରି ନାଶିବାରକେ କୁହାଯାଇଛି। 2024 ସୁପର ମୁନ୍ ଆଜି ଦେଖାଯିବା। ସାଧାରଣ ଦିନ ଚନ୍ଦ୍ର ପୂର୍ଣ୍ଣଚନ୍ଦ୍ରନୁ ପାଖାପାଖି 9% ବଡ଼ ସହିତ 20% ଉଜ୍ଜଳ ଦିଶିବା। ହେଲେ ଚନ୍ଦ୍ର ରଙ୍ଗ ସଙ୍ଗେ ଇତାର କେନ୍ସି ସମ୍ପର୍କ ନାଇଁନ। ବଛରକ ଥରେ ହେଉଥିବାର ଇଟା ଗୋଟିଏ ବିରାଟ ଘଟଣା ବୋଲି କୁହାଯାଉଛି। ଆଜି ବିଶ୍ୱ ଫଟୋଗ୍ରାଫି ଦିବସ। 1849 ଜାନୁଆରୀ ମାସର 9 ଦିନ ପୃଥିବୀ ପହିଲା କରି ଫଟୋଗ୍ରାଫି ମୂଲ ହୋଇଥିଲା। ଫ୍ରାନ୍ସ ବୈଜ୍ଞାନିକ ଜୋସେଫ୍ ଆର୍ ଲୁଇସ୍ ଫଟୋଗ୍ରାଫି ଆରମ୍ଭ କରିଥିଲେ। ହେଲେ ଫ୍ରାନ୍ସ ସରକାରଙ୍କ ବିଷୟ 1849 ଅଗଷ୍ଟ ମାସର 19 ଘୋଷଣା କରିଥିବାରୁ ଆଜିର ଦିନକେ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇଛି। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପ ବେଚାନ ବାଂଲାଦେଶର ଦକ୍ଷିଣର ତା'ର ଆଖରପାଖର ଇଲାକାନ କେନ୍ଦ୍ରୀଭୂତ ହୋଇଛି। ଏତାର ପ୍ରଭାବ ଥିଲା ଆଜି କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ୟଲପୁରର ଭିନ୍ଭିନ୍ ଜାଗାନୁ 70-110 mm ବର୍ଷା ହୋଇପାରେ। ସେନ୍ତା ଏବାକେଲ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ାର ବରଗଡ଼ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ସୂଚନା ମିଳିଛି। ଏଚ୍ନିର ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।